আরে রে গর্বিণী তোর এড়িকি সাহস, আরে রে গর্বিণী তোর এড়িকি সাহস, স্বামী কু জিনিবা হেতু অচিন্ত মানস, ভোগ পরিণাম রে তো স্বামী কু টানি নেব জমরে। এ রাতি প্রভাত হেলে আসিব সমন, এ রাতি প্রভাত হেলে আসিব সমন, ভাঙ্গি দেই জীব তোর গর্ব অভিমান, আউ রক্ষা নাহি রে, ন রখিবে তো স্বামীকু কেহি রে।
মহর্ষি, জোড় হস্তরে মু আপনাকু নিবেদন করছি মহর্ষি, বিচারি অনসূয়ার অনিচ্ছাকৃত অপরাধ ক্ষমা করে দিন্তু।
ଆପଣଙ୍କ ପାଦ ତଳେ ପଡ଼ି ମିନତି କରୁଛି ମୁନିବର, ଏ ଅଭିଶାପ ଆପଣଙ୍କର ଫେରେଇ ନିଅନ୍ତୁ।
ନ ଫେରିବ ଅଗ୍ନିକର ଏହି ଅଭିଶାପ, ନ ଫେରିବ ଅଗ୍ନିକର ଏହି ଅଭିଶାପ, ପଦାଘାତ କରି ମୋତେ ଅର୍ଜିଛୁ ଯେ ପାପ, ତାର କ୍ଷମା ନାହିଁ ରେ, ଦୂର ହୁଅ ମୋ ଆଗରୁ ତୁ ହି ରେ।
ମୋର ସେ ଅଗ୍ନିକର ଅଭିଶାପରୁ ତୋର ଆଉ ନିସ୍ତର ନାହିଁ ଅନସୂୟା, ଚାଲିଯା ମୋ ସମ୍ମୁଖରୁ।
ରାତି ପାହିଲେ ମୁଁ ବିଧବା ହେବି, ଏହି ଦାରୁଣ ଅଭିଶାପ ନେଇ ମୁଁ କେମିତି ଫେରିଯିବି ମହର୍ଷି।
ମିନତି ମୋହର ଘେନ ମହାମୁନି, ନ ଫେରା ଶୂନ୍ୟ ହସ୍ତେ, ଏ ରାତି ପାହିଲେ ବୈଧବ୍ୟ ଦୁଃଖରେ ବଞ୍ଚିବି ମୁଁ କେଉଁ ମତେ, ଦୋଷ ଦୋଷ କ୍ଷମା କର ମୁନିବର, ଦୁଃଖ ଦିଅ ନାହିଁ ଏତେ, ଅବଳକୁ ଦେଇ ନିଦାରୁଣ ଦୁଃଖ କି ଲାଭ ପାଇବ ସତେ।
ଅସମ୍ଭବ ଅସମ୍ଭବ ଏ କଥା,
ସକଳ ଦେବତା ନର ବା କିନ୍ନର କରିଲେ ହେ ମୋତେ ଅନୁରୋଧ, କରିଲେ ହେ ମୋତେ ଅନୁରୋଧ, ନ ଫେରିବ କେବେ ଅଭିଶାପ ମୋର, ନେବି ମୁଁ ହିଁ ନିଶ୍ଚେ ପ୍ରତିଶୋଧ, ନେବି ମୁଁ ହିଁ ନିଶ୍ଚେ ପ୍ରତିଶୋଧ। ଆଗ୍ନିକ ମୋ ନାମ ଅଗ୍ନିଶମ ଜାଣ, ପୋଡ଼ି ଜାଳି କରି ନାରଖାର, ପୋଡ଼ି ଜାଳି କରି ନାରଖାର, ସ୍ୱାମୀ ଅନୁରାଗ ତାର ମୃତ୍ୟୁ ଯୋଗ, କରିବି ଯେ ବାଟ ପରିଷ୍କାର, କରିବି ଯେ ବାଟ ପରିଷ୍କାର।
ଏତେ ଅନୁନୟ ଅନୁରୋଧ ମିନତି ପରେ ଯଦି ଆପଣଙ୍କ ଅନ୍ତରରେ ଦୟାର ସଞ୍ଚାର ହେଲା ନାହିଁ, ତେବେ ଆପଣ ମଧ୍ୟ ଜାଣି ରଖନ୍ତୁ ମହର୍ଷି ଆଗ୍ନିକ, ପତିବ୍ରତା ସତୀ ନାରୀ ମୁଁ, ଯଦି ମୋର ପତିବ୍ରତା ଧର୍ମ ମୋର ସତୀ ଧର୍ମ ସତ ହୋଇଥାଏ, ତେବେ ମୁଁ ମଧ୍ୟ କହୁଛି ଏ ରାତି ପାହିବ ନାହିଁ, ମୋ ସ୍ୱାମୀଙ୍କର ମୃତ୍ୟୁ ହେବ ନାହିଁ।
କଣ କହିଲେ ନିର୍ବୋଧ ନାରୀ, ଏ ରାତି ପାହିବ ନାହିଁ?
ନା, ଏ ରାତି ପାହିବ ନାହିଁ।
ସବୁ ଦେବା ଦେବୀ ଚରଣ ଧରି ମୁଁ କରୁଛି ଏହି ମିନତି, ବ୍ରହ୍ମା ବିଷ୍ଣୁ ଦେବ ଦେବ ମହାଦେବ ଶୁଣିଥା ମୋ ଭାରତୀ, ସତୀମା ଭବାନୀ ସତୀମା କମଳା ସତୀ ପୁଣି ବର ଦେହି, ସତୀ ହୋଇ ଯଦି ପତିବ୍ରତା ଧର୍ମ ସତୀ ପାଳିଥିବି ମୁହିଁ, ତେବେ ଏହି ପୃଥ୍ୱୀ ନ ଦେଖୁ ଦିବସ ପାହି ନ ଯାଉ ଏ ରାତି,
कौन है ए अंधार राति पाऊना कहीं
प्रहर प्रहर केते प्रहर बीती गला तथापि तो राति पाऊना कहीं
ओहो वन्यजंतु मान गर्जन राक्षस मान विकटा हसरे मेदिनी कंपी उठुची
हे प्रभु नारायण ए भयंकर काल राति पाऊनी कहीं
रक्षा कर
रक्षा कर
हे गोलक बिहारी हे सूर्य देवता आउ ए रातिर अंधकार सह्य कर दयाकर पूर्व दिगरे उदय हुओ प्रभु
तुम बिना प्राणी जगत जे म्रियमान हो पड़े हे अंशुमाली तुमर सुनेली किरण रे एक कोणांधार राति पाई जाओ प्रभु
हे दिवाकर अकपति हे अरुण आउ के बे प्राचीन भे ढालिबो किरण
ढालिबो किरण ढालिबो किरण
हे गोलक बिहारी विष्णु
कहतु वेदपति
पृथ्वी रे राति कण आ दिवस हेबो नाही सचराचर प्राणी कण इमिति अकाल रे निश्चिन्न होइचिबे
आपण तो सृष्टिकर्ता मु बायार की उत्तर देबे
किंतु आपण जे पालनकर्ता
मु जाने पितामह सात दिन सात राति पृथ्वी पृष्ठ रे सूर्यक किरण पड़ी नाही प्राणी आ उद्भिद जगत म्रियमाण ही पड़िलेनी
ताहेले
किंतु कोन करा जीव अनुसया जे परम सती पतिव्रता ତାଙ୍କ ବାକ୍ୟ କ'ଣ କେବେ ଅନ୍ୟଥା ହେଇପାରିବ
କିନ୍ତୁ ମର୍ତ୍ତ୍ୟରେ ଦିବସ ନହେଲେ ଯେ ମର୍ତ୍ତ୍ୟ ଧ୍ୱଂସ ପାଇବ ନାରାୟଣ ଆଉ ଛଳନା ନ କରି ଉପାୟ କ'ଣ କୁହନ୍ତୁ କମଳାପତି
ଏକମାତ୍ର ଉପାୟ ସତୀ ଅନସୂୟା ଯଦି ତାଙ୍କ ବାକ୍ୟ ଫେରେଇ ନିଅନ୍ତି ତେବେ ମର୍ତ୍ତ୍ୟରୁ ରାତି ଅନ୍ଧକାର ଅପସରିଯିବ
କିନ୍ତୁ ଏ କାର୍ଯ୍ୟ ସମ୍ପନ୍ନ ହେବ କେମିତି
ସତୀଙ୍କୁ ସ୍ୱଦେହରେ ସ୍ୱର୍ଗମନ ପାଇଁ ଅନୁମତି ଦେଲେ
କିଏ ଦେବ ତାଙ୍କୁ ଏ ଅନୁମତି
ସ୍ୱୟଂ ବେଦପତି ପିତାମହ ବ୍ରହ୍ମା
ବେଶ ଏଇ କ୍ଷଣି ମୁଁ ତାଙ୍କୁ ଅନୁମତି ପ୍ରଦାନ କରୁଛି ହେ ସତୀ ଅନସୂୟା ତୁମେ ସ୍ୱଦେହରେ ସ୍ୱର୍ଗପୁରୀରେ ପ୍ରବେଶ କର
ହେ ଗୋଲୋକ ବିହାରୀ ଆପଣଙ୍କ ଅନୁକମ୍ପା ହେତୁ ମୁଁ ସ୍ୱଦେହରେ ସ୍ୱର୍ଗପୁରୀ ବୁଲିବାର ସୁଯୋଗ ପାଇଲି ସ୍ୱର୍ଗପୁରୀରେ ଏତେ ଦେବାଦେବୀ ଥିଲେ ମଧ୍ୟ ସବୁଠି ଯେମିତି ଶଙ୍ଖ ଚକ୍ର ଗଦାପଦ୍ମଧାରୀ ସ୍ୱୟଂ ନାରାୟଣଙ୍କର ସ୍ୱରୂପ ବିଦ୍ୟମାନ
ନା ନା ସତୀ ଅନସୂୟା ଏଭଳି ପ୍ରଶଂସାର କଥା କହି ତମେ ଏଠୁ ଯାଇପାରିବନି ତୁମକୁ ମୋର ଅନୁରୋଧ ରଖିବାକୁ ପଡ଼ିବ
ସ୍ୱୟଂ କମଳାକାନ୍ତ ବିଷ୍ଣୁ ଆପଣ ଆପଣ ଆଦେଶ କରନ୍ତୁ ଏଇ ଦିନାହୀନା ଦାସୀ ଆପଣଙ୍କର କି ସେବା କରିପାରେ ପ୍ରଭୁ
ମର୍ତ୍ତ୍ୟରେ ସାତ ଦିନ ସାତ ରାତି ଉଆଁସ ଅନ୍ଧକାର ଘେରି ରହିଛି ସେ ରାତି ପ୍ରଭାତ ହେବ କେବଳ ତୁମେ ଯଦି ତୁମ ବାକ୍ୟ ଫେରାଇ ନିଅ ତା ନହେଲେ ସଚରାଚର ପ୍ରାଣୀ ସମୂଳେ ଧ୍ୱଂସ ପାଇବି କ'ଣ ରଖିବନି ମୋ ଅନୁରୋଧ
ବେଶ ମୋ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ମୁଁ କାୟ ମନ ବାକ୍ୟରେ ମର୍ତ୍ତ୍ୟରୁ ରାତି ନ ପାହୁ ବୋଲି ଉଚ୍ଚାରଣ କରିଥିଲି
ଆଉ ତୁମରି ବାକ୍ୟ ହେତୁ ଏକ ରାତି ସାତ ରାତି ହେଲା ପୁଣି ଶକ୍ତି ଭେଦରେ ଆହତ ଲକ୍ଷ୍ମଣଙ୍କୁ ବଞ୍ଚାଇବା ପାଇଁ ମାରୁତିଙ୍କ ପ୍ରଚେଷ୍ଟା ମଧ୍ୟ ଫଳପ୍ରଦ ହେଲା ସେ ଗନ୍ଧମାର୍ଦ୍ଦନ ପର୍ବତକୁ ଉତ୍ପାଟନ କରି ଆଣିଲେ ଆଉ ବିଶଲ୍ୟକରଣୀ ପ୍ରଲୋପରେ ତାଙ୍କ କ୍ଷେତରେ ଉପଶମ ହେଲା
ଏବେ ଜଗତର ହିତ ପାଇଁ ମୁଁ ମୋ ନିଜ ସ୍ୱାର୍ଥରେ ଚଳାଞ୍ଚଳି ଦେଉଛି ପ୍ରଭୁ ଏଇ ମୁହୂର୍ତ୍ତରେ ମର୍ତ୍ତ୍ୟର ରାତି ପାହିଯାଉ
ଧନ୍ୟ ଧନ୍ୟ ସତୀ ଅନସୂୟା ତୁମର ନିଷ୍ଠା ପତିବ୍ରତା ଦ୍ୱାରା ସତୀତ୍ୱର ଯେଉଁ ମହାନ ପରାକାଷ୍ଠା ତୁମେ ସୃଷ୍ଟି କରିଗଲ ତାହା ତୁମକୁ ସ୍ମରଣୀୟ କରି ରଖିବ ତୁମର ପୁଣ୍ୟ ହେତୁ ସ୍ୱଦେହରେ ତୁମେ ସ୍ୱର୍ଗପୁରୀରେ ପଦାର୍ପଣ କରିପାରିଲ ସେହି ପୁଣ୍ୟ ବଳରେ ତୁମ ସ୍ୱାମୀ ଅଚିରେ ରୋଗମୁକ୍ତ ହେବେ ଏଣିକି ମର୍ତ୍ତ୍ୟର ଲୋକମୁଖରେ ଯୁଗେ ଯୁଗେ ଏହି କଥା ପ୍ରଚାରିତ ହେବ ନ ପାହୁ ରାତି ନମରୁ ପତି ଏକ ରାତି ହେଉ ଶପଥ ରାତି